Translation by Srila Prabhupada. O demons, as monkeys, jackals and dogs are unsteady in their sexual relationships and want newer and newer friends every day, women who live independently seek new friends daily. Friendship with such a woman is never permanent. This is the opinion of learned scholars. Shlokar Odiyan Bhat Pahuchi, Se Mohini Murti, Pahuchanti Asurmanangu, O Asurgana, Yapari Markata, Sugala, Kuku, Emanik Vesthirna Thanti Samanankara, Jauna, Kriya Samandare, Emanik Barabar, नूतन नूतन उपभोग चाहती सही जो माने स्वाधीना नारी जो मान कर स्वामी न थाए कंट्रोलर नियंत्रणकारी के न थांती से माने प्रतिदिन नूतन नूतन सौख्य भाव चाहती ये प्रकार नारी को सहित सौख्य भाव स्थायी नुहे क्षण स्थायी ये हूँ पंडित मान धर्मक ये श्लोक अर्थ शिशुकते खुले आश्वस्त मनस असुरा जह सुरभाव गंभीर ततुस्तामृत भाजन गोटे अनुवाद कहे सुखदेव गोस्वामी कहले मोहिन मूर्ति एक कथा श्रवण पर असुरगण भाविले से परिहास कर ସେମାନେ ତାଙ୍କ ଦ୍ୱାରା ବିଶ୍ୱାସ କଲେ ସେମାନେ ହାସ୍ୟ କଲେ ଶେଷରେ ସେ ସୁଧାବାନକୁ ମୋହିନ ମୂର୍ତ୍ତିଙ୍କ ହସ୍ତରେ ପ୍ରଦାନ କଲେ ହେଲା ଶ୍ଳୋକର ଅର୍ଥ କର୍ପଟ ପାଇଁ ଶ୍ରୀ କୃପା ସେ ମୋହିନ ମୂର୍ତ୍ତିଧାରୀ ଭଗବାନ କେବେ ପରିହାସ କରି କଥା କହୁନଥିଲେ ବଡ଼ ଗମ୍ଭୀରତା ସହକାରେ କହୁଥିଲେ କିନ୍ତୁ ଅସୁରଗଣ ମୋହିନ ମୂର୍ତ୍ତିଙ୍କର ଶାରୀରିକ ସୌନ୍ଦର୍ଯ୍ୟରେ ଅତ୍ୟନ୍ତ ମୋହିତ ହେଇଥିଲେ ସେଥିପାଇଁ ସେମାନେ ତାଙ୍କର ସେ କଥାକୁ ପରିହାସ ବୋଲି ଭାବିଥିଲେ ତେଣୁ ସେମାନେ ସେ ସୁଧାଭାଣ୍ଡକୁ ତାଙ୍କ ହସ୍ତରେ ଅର୍ପଣ କରିଥିଲେ ଏହିପରି ଭାବରେ ମୋହିନୀ ମୂର୍ତ୍ତି ବୁଦ୍ଧଙ୍କ ଭଳି କ୍ରିୟା କରିଥିଲେ ବୁଦ୍ଧଦେବ ଆବିଭୂତ ହେଇଥିଲେ ସମ୍ମହାୟ ଅସୁର ଦୁଇ ସାନ ଅସୁରମାନଙ୍କୁ ଠକିବା ନୁହେଁ ଦି ୱାର୍ଡ ସୁର ଦୁଇ ସାନ ରେଫର୍ସ ଟୁ ଦୋଜ୍ ହୁ ଆର୍ ଏନ୍ଭିୟସ୍ ଆର୍ ଦି ଡିମିଙ୍ଗର୍ସ ଆର୍ ଡିଭୋଟ୍ ଯେଉଁମାନେ ଦେବତା ବା ଭକ୍ତମାନଙ୍କ ପ୍ରତି ବିଦ୍ୱେଷ ଆଚରଣ କରନ୍ତି ସେମାନଙ୍କୁ ସୁର ଦୁଇ ସାନ କୁହାଯାଏ ସମ୍ ଟାଇମ୍ସ ଆନ୍ ଇନକର୍ନେସନ୍ ଆଫ୍ ଦି ସୁପ୍ରିମ୍ ପର୍ସନ୍ ଅଫ୍ ଗଡ୍ ଏଟ୍ ଚିଡ୍ସ ଦି ଏଥେଇସ୍ ବେଳେବେଳେ ଭଗବାନ ଅବତୀର୍ଣ୍ଣ ହୁଅନ୍ତି ବା ତାଙ୍କର ଅବତାର ଆସନ୍ତି ଏଇ ନାସ୍ତିକ ଅସୁରମାନଙ୍କୁ ଠକିବା ପାଇଁ ଦସ୍ ୱି ସି ହିୟର୍ ଦ୍ୟାଟ୍ ଅଲ୍ ଦ ମୋହିନୀ ମୂର୍ତ୍ତି ୱାଜ୍ ସ୍ପିକିଂ ଫ୍ୟାକ୍ଚୁଆଲି ଟୁ ଦି ଅସୁରସ୍ ଟୁ ଗର୍ ୱାର୍ଡ଼ସ୍ ଟୁ ବି ଫେସିଲିଟିଜ୍ ଏଠି ଆମେ ଦେଖୁଛେ ଯଦିଓ ସେ ମୋହିନୀ ମୂର୍ତ୍ତି ଅସୁରମାନଙ୍କୁ ବଡ଼ ଗମ୍ଭୀରତା ସହକାର କଥା କହୁଥିଲେ କିନ୍ତୁ ଅସୁରମାନେ ତାକୁ ପରିହାସ ବୋଲି ଭାବିଲେ Indeed, they were so confident of Mohini Murthy's honesty that they needed to deliver the container of nectar in their hands as if they would allow her to do with the nectar whatever she liked, whether she distributed it, threw it away, or drank it herself without giving it to them. So, Bhagavan Gara Shavatar, Mohini Avatar, Vastavik, Shavasurgana, ଏପଟ ଭାବରେ ବିଶ୍ୱାସ ସ୍ଥାପନ କଲେ ପକେଇଲେ ସେ ମୋହିନୀ ମୂର୍ତ୍ତିଙ୍କର କଥାରେ ଯେ ସେମାନେ ସଙ୍ଗେ ସଙ୍ଗେ ସୁଧାବାନଙ୍କୁ ତାଙ୍କ ହାତରୁ ଦେଇଦେଲେ ଏବଂ ସେ ଯାହା ଇଚ୍ଛା ତାହା କରନ୍ତୁ, ତାଙ୍କର କିଛି ଆପତ୍ତି ନାହିଁ, ଏ କଥା ସେମାନେ ପ୍ରକାରାନ୍ତର ପ୍ରକାଶ କଲେ। ସେମାନେ ଏଇଆ ଭାବିଲେ, ଏଇ ଭାବ ପ୍ରକାରାନ୍ତର ପ୍ରକାଶ କଲେ, ସେ ଯାହା ଇଚ୍ଛା ତାହା କରନ୍ତୁ, ସେଆକୁ ବାଣ୍ଟନ୍ତୁ ବା ପକେଇ ଦିଅନ୍ତୁ ବା ନିଜେ କାହାରିକୁ ନ ଦେଇକି ନିଜେ ପାନ କରନ୍ତୁ, ଯେପରି ଇଚ୍ଛା କରୁଛନ୍ତି ସେପରି କରନ୍ତୁ। ଏଇ ପ୍ରକାର ଭାବ ସେମାନେ ପ୍ରକାଶ କଲେ। ଏ ହେଉଛି ଭଗବାନଙ୍କର ବିଚିତ୍ର ଦୈବୀ ମାୟା, ଭଗବାନଙ୍କର ଯେଉଁ ମାୟା, ତାକୁ ବା ସେମାନେ କିପରି ବୁଝିବେ ବା କିପରି ଜାଣିପାରିବେ। ଯଦିଓ ଭଗବାନ ମହିନ ମୂର୍ତ୍ତି ସେ ବଡ଼ ଗମ୍ଭୀରତା ସହକାର କଥା କହୁଥିଲେ, କିନ୍ତୁ ଅସମାନେ ଏପରି ସମ୍ମୋହିତ ହୋଇଯାଇଥିଲେ ମହିନ ମୂର୍ତ୍ତିଙ୍କର ସେ ଶାରୀରିକ ସୌନ୍ଦର୍ଯ୍ୟ ଦେଖି ଯେ ସେମାନେ ତାଙ୍କୁ ପରିହାସ ବୋଲି ଭାବିଥିଲେ ଏବଂ ତାଙ୍କ କଥାରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିଥିଲେ ଏବଂ ସୁଧାର ଭାଣ୍ଡ ତାଙ୍କ ହାତରେ ଦେଇଥିଲେ। ଏପରି ଦରକାର ପଡ଼େ ପରିଣାମେ ବିରସ ଧର୍ମ ଯୁକ୍ତ ସ୍ତ୍ରୀମାନଙ୍କର ଆଶ୍ରୟସ୍ଥଳ ଗୃହରେ ରହି ଯେଉଁ ବ୍ୟକ୍ତି ଜିହ୍ୱା ଉପସ୍ଥାଦି ଇନ୍ଦ୍ରିୟ ଲଭ୍ୟ ପୁଷ୍ପମଧୁ ଗନ୍ଧ ସଦୃଶ ଅତି ତୁଚ୍ଛ କାମ୍ୟ କର୍ମ ଫଳ ସ୍ୱରୂପ କାମ ସୁଖ ଲେସ ଅନ୍ୱେଷଣ କରି ସ୍ତ୍ରୀମାନଙ୍କ ସହିତ ସହବାସ କରି ସେମାନଙ୍କଠାରେ ସ୍ୱୀୟ ଚିତ୍ତ ସନ୍ନିବେଶ କରିଛି, ଭ୍ରମର ଗୁଞ୍ଜନ ଧ୍ୱନି ପରି ପତ୍ନୀ ଓ ସ୍ୱଜନା ଆଦିର ଅତି ମନୋହର ଆଳାପରେ ଯାହାର କର୍ଣ୍ଣ ଅତିଶୟ ପ୍ରଲୋଭିତ ହୋଇଛି, ଅହୋରାତ୍ର ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତ ପ୍ରତିକ୍ଷଣ ପ୍ରତିନିମିଷାର୍ଦ୍ଧ ପ୍ରତି ପଳ ଇତ୍ୟାଦି କାଳ କ୍ଷୁଦ୍ରଂଶ ସମୟ ମୃଗର ସମ୍ମୁଖସ୍ଥିତ ବ୍ୟାଘ୍ରଯୁକ୍ତ ପରି ତାହାର ଆୟୁ ହରଣ କରୁଛନ୍ତି। ଲେଖି ସୁଦ୍ଧା ସେଥିରେ ଦୃଷ୍ଟିପାତ ନ କରି ଯେଉଁ ବ୍ୟକ୍ତି ସ୍ୱଭାଗ୍ୟ ପୁତ୍ର କଳତ୍ର ଆଦିରେ ବିହାର କରୁଛି, ବ୍ୟାଧ ତୁଲ୍ୟ କୃତାନ୍ତ ପୃଷ୍ଠ ଦେଶ ରହିଥିବାରୁ ଅଲକ୍ଷିତ ଭାବରେ ଯାହାର ଅନ୍ତଃକରଣରେ ଗୁପ୍ତ ଶ୍ରଦ୍ଧାର ଆଘାତ କରିବାକୁ ପ୍ରବୃତ ହୋଇଛି, ସେହି ହରିପୋଷଣ ବିମୁଖ ସ୍ତ୍ରୀ ସଙ୍ଗୀ ସଂସାର ମରଣାହତ ଜୀବର ଅବସ୍ଥା ବିଚାର କରନ୍ତୁ। ସତ୍ୟଂ ବିଚକ୍ଷ ମୃଗଚେଷ୍ଟିତଂ ଆତ୍ମନ୍ତ ଚିତ୍ତଂ ନିୟତ୍ସହୃଦି କର୍ଣ୍ଣ ଧୂଇଞ୍ଚ ଚିତ୍ତି ଜୟଙ୍ଗନାଶ୍ରମ ଅସତ୍ୟମ ଯୁଥଗାଥଂ ପ୍ରୀଣିହି ହଂସ ଶରଣଂ ବିରମକ୍ରମେଣ। ଅତେବ ହେ ରାଜନ୍, ଆପଣ ନିତାନ୍ତ କାମକମାନଙ୍କର ସଦ୍ବାର୍ତ୍ତା କରିତ ଇନ୍ଦ୍ରିୟ ତର୍ପଣର ଜ୍ୟୋତିଷଙ୍ଗମୂଳକ ଆଶ୍ରମ ପରିତ୍ୟାଗ କରି ଶୁଦ୍ଧ ମୁକ୍ତ ଜୀବମାନଙ୍କର ଏକମାତ୍ର ଆଶ୍ରୟସ୍ଥଳ ଶ୍ରୀ ହରିଙ୍କର ପ୍ରୀତି ବିଧାନ କରନ୍ତୁ। ଏହିପରି ଭାବରେ କ୍ରମେ କ୍ରମେ ଅସତ୍ସଙ୍ଗ ଦିଅନ୍ତେ। ଏ ବହୁ ଉପଦେଶ ଅଛି, ସେଥିପାଇଁ ଏ ମୋହିନୀ ମାୟା ଏ ବିମୋହନ କରେ। ତେଣୁ ଏ ମାୟାକୁ ଅତିକ୍ରମ ନ କଲେ କେବେ ହେଲେ କେହି ଭଗବତ ପାଦ ପଦ୍ମରେ ଆସିତ ହେବନି। ମାମେ ବୋଧେ ପ୍ରପଦ୍ୟନ୍ତି ମାୟା ମେତାମ ଥରନ୍ତି ଯେ, ଏଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନଙ୍କର ଏ ଉପଦେଶ ଅଛି। ମାୟାଧୀଶ ଯେ ଭଗବାନ, ତାଙ୍କର ପାଦ ପଦ୍ମରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ନହେଲେ କଦାପି ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୟା ତ୍ରିଗୁଣମୟୀ ମାୟାକୁ ଅତିକ୍ରମ କରିବାର ବଳ ତୁମର ନାହିଁ। କୃଷ୍ଣ ଦେହ ଚିତ୍ଶକ୍ତିର ବଳ ମାୟା ହୁଏ ଦୁର୍ବଳ, କୃଷ୍ଣଙ୍କଠାରୁ ଚିତ୍ଶକ୍ତିର ବଳ ନ ମିଳିଲେ କଦାପି ଏ ଦୈବୀ ତ୍ରିଗୁଣମୟୀ ମାୟାକୁ ତୁମେ ଅତିକ୍ରମ କରିପାରିବ ନାହିଁ। ସେଥିପାଇଁ ସାଧୁସଙ୍ଗ ସତ୍ସଙ୍ଗ ଯେଉଁମାନେ କୃଷ୍ଣଙ୍କ ଶରଣତ୍ଵ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କର ପାଦ ପଦ୍ମରେ ଆଶ୍ରିତ ହୋଇଛନ୍ତି, ସେଇ ସାଧୁମାନଙ୍କର ସଙ୍ଗଲାଭ କଲେ ତାଙ୍କ ମୁଖରୁ ଏ ତତ୍ଵ କଥା ଶ୍ରବଣ କଲେ, ତାଙ୍କର କୃପାଲାଭ କଲେ, ତାହେଲେ ତୁମର ଭିତରେ ଜାଗ୍ରତ ହେବ। କୃଷ୍ଣଙ୍କର ଯାହା କହନ୍ତି ନିଜ ତତ୍ତ୍ୱ ଜାଣି ଆର ସଂସାର ନା ଚାହେ କେନ ବା ଭୋଜିଲୁ ମାୟା କରି ହାଏ। ତୁ ନିଜ ତତ୍ତ୍ୱ ଜାଣିବ, ସେ ତତ୍ତ୍ୱ ତୁମର ସ୍ୱରୂପ ତତ୍ତ୍ୱ ଜାଣିବ, ସେତେବେଳେ ଯାଇକରି ହାଏ ହାଏ କରି ମୁଣ୍ଡ ପିଟିବ, କାନ୍ଦିବ, କାହିଁକି ମୁଁ কৃষ্ণ পাদ পদাশ্রম করি কিতে জন্ম বিতে দিলেনি এই মায়ার সেবা করি। কান্দিব কেন্দে বলে হে কৃষ্ণ আমি তব দাস, তোমার চরণ ছাড়ি হইল সমস্ত কান্দিকে মনে পিটিয়া দেব। হে কৃষ্ণ মু তোমার দাস, কিন্তু তোমার চরণকে ছাড়ি, তোমার চরণ আশ্রম নেই, সর্বনাশ হয়ে চল। এপরি ন কান্দিলে কৃষ্ণঙ্কর কৃপা কেমিতি মিলবে? যে প্রকার কৃষ্ণঙ্ক পাখে মুন্ড পিঠি কান্দি রুদন্তি মম সন্নিধ, যে মো পাখে কান্দি সে কৃষ্ণঙ্ক কিণি নেই তেসাং পরিকৃত নান্য কীর্ত জনার্দন কুহাচ্ছে। তেমন ভগবান নাম গান করি করি ভগবান পাখে কৃষ্ণ পাখে কান্দিবা। এই সাধু সঙ্গ কলে যে মানে ওই কান্তিক সোনাগতি আচরণ করছেন সদত ভগবান পাদ পদ্মে যুক্ত হয়েছেন এবং সর্বদা হৃদয় পরিক্রন্দন করছেন ভগবান আকুল হয়ে সদত প্রার্থনা করছেন সোলস ক্রাইম আত্মার ক্রন্দন কথিতং বিষমে ভবাম কৃপয়া তব পাদ পঙ্কজ স্থিত ধূলি সদৃশ বিচিন্তয় অয়ি নন্দতনুজ কিঙ্করম পতিতং বিষমী ভবাম বুধ কৃপয়া তো পাদ পঙ্কজ কান্দি করি কৃতজ্ঞ। হে নন্দতনুজ, হে নন্দ কুমার, হে কৃষ্ণ আপনার নিত্য দাস মু, কিন্তু আপনার পাদ পদ্ম ভুলি এ বিষম ভবাম বুধিরে পড়ি হাবুটুকু খাউছি কেদে লক্ষ জন্ম ধরি করি বর্তমান কৃপা করি করি মতো আপনার পাদ পদ্ম ভবিষ্যৎ সৃষ্টি চিন্তাই করতু। হরে কৃষ্ণ 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 হরে হরে, হরে রাম হরে রাম, হে হরে হে কৃষ্ণ। কৃপা করি করি আপনার পাদ পদ্ম সেবক রূপে এ সেবা অধিকার দিয়ে সেবক রূপে মতো গ্রহণ করতু। কান্দি কি ন কহিলে না কৃষ্ণঙ্কর চিৎশক্তির অভাব মিলিব না, কৃষ্ণঙ্কর কৃপা মিলিব না, মায়া এই দূরতিক্রম দৈবে সাই ত্রিগুণময় মায়াকে অতিক্রম করে সহজ কথা নেই এই কথা দিয়াযাচ্ছে। সেই সতত বরাবর প্রতিদিন নিত্য ভাগবত সেবয়া, প্রতিদিন ভক্ত ভাগবত গ্রন্থ ভাগবতর সেবা, সাধুসঙ্গ করা পড়ব, সাধন করে সে কথা শিশু শুনিয়া পড়ব, তা নহেলে তোমার আত্মকল্যাণ লাভ হয়েপারিব না এই কথাটা দিয়াযাচ্ছে। সেই শিক্ষা এটি দিয়াযাচ্ছে অসুর মানুষ এপরি ঠকিবাই দরকার অছি, সে ঠকামি চাহি সে ঠকিবাই দরকার অছি, সে তুমি সত কথা কহব কথা কহব সে কিছু বুঝবে না। উপদেশ হি মোর খাণ প্রকোপায় ন শান্ত হে মূর্খ দে নিহতি তাকে বেদ উপদেশ দেব তত্ত্ব উপদেশ রাগিক পিটব হি তুমি তুমি পিটব ধরি সে কদাপি শান্ত হব না, সেই সে ঠকামি দরকার অছি ঠকিয়া পড়ে ভগবান। সেই ভগবান মোহিনী অবতার হয়েছেন, ভগবান বুদ্ধ অবতার হয়েছেন, সমহায় সুর বিশান, তা নহেলে সে উন্নত উদ্দেশ্য যে রয়েছে সে উদ্দেশ্য সাধন করা যাইপারিব না। সাধু সাধু কৃতময়া গোপি ভজে সুধামি ভগবান হরি। মোহিনী মূর্তিধারী ভগবান হরি অসুর মানঙ্ক ঠারু সুধা ভাণ্ড নেই ঈষৎ হাস্য কলে এবং অতি মধুর বচনে কহিলে হে দানবগণ যা কিছু করে সাধুপন্থা প্রসাদপন্থা ভাবে যা কিছু করে যদি তুমি তাকে গ্রহণ করিব তাহলে স্বীকার করিব তাহলে এ দায়িত্ব নেবি এ অমৃত বন্টনর এ হলা সবর অর্থ। সে ভগবান নইলি মূর্তিধারী ভগবান এ কথা সে কহিলে প্রভাসী প্রভুপাদ মহারাজ কিন্তু ভগবান কাহারি আজ্ঞা অপেক্ষা করতে না কাহারি নির্দেশ পালন করা বাধ্য নুহতি কী সে হচ্ছেন অব্যতত্ত্ব যাহা সে করতে সব অব্যয় ଦାନବଗଣ ଅବଶ୍ୟ ଦାନବଗଣ ଭଗବାନଙ୍କ ଦୈବି ମାୟା ଦ୍ୱାରା ବି ମୋହିତ ହେଇଛନ୍ତି। ସେଥିପାଇଁ ସେ ମୋହିନୀ ମୂର୍ତ୍ତିଧାରୀ ଭଗବାନ ସେ ଅସୁରମାନଙ୍କୁ ଦାନବମାନଙ୍କୁ ଇଏ ପ୍ରତିଜ୍ଞାବଦ୍ଧ କରେଇଦେଲେ ଯେ ସେ ଯାହା କରିବେ ତାହା ସେମାନେ ସ୍ୱୀକାର କରିବେ, ଏବଂ ଦାନବଗଣ ମଧ୍ୟ ଅତ୍ୟନ୍ତ ମୋହିତ ହେଇଥିବା ହେତୁ ସେଥିରେ ସ୍ୱୀକାର ଦେଲେ ଯାହା କରିବ ଆମେ ସେଥିରେ ଆମର ମଞ୍ଜୁର ଅଛି, ସ୍ୱୀକାର କରୁଛୁ, ଆମର କୌଣସି ଆପତ୍ତି ନାହିଁ। ଏ ହେଉଛି ଭଗବାନଙ୍କର ଦୈବି ମାୟା କଥା। ସଂସାର ଯାତନାରୁ ପରିତ୍ରାଣ ପାଇବାକୁ ହେଲେ ଭଗବାନଙ୍କର ନାମ ନିରନ୍ତର ସ୍ମରଣ କରିବାକୁ ହେବ। ସକାତର ହୃଦୟରେ ଅନୁକ୍ଷଣ ଭଗବାନଙ୍କୁ କାନ୍ଦି କାନ୍ଦି ଡାକିବାକୁ ପଡ଼ିବ, ମହାପ୍ରଭୁ କାନ୍ଦି କାନ୍ଦି ଡାକିବ, ତାଙ୍କର ଚିନ୍ତାରେ ତନ୍ମୟ ହେବା ପାଇଁ ଦିନ ରାତି ଗୋଟେ ଚିନ୍ତା, ଆଏ ଦୋକାନ ଖୋଲିବା ବେଳ ହେଲାଣି ଯିବୁନି କିରେ, ଦୋକାନ ଖୋଲିବା ହଁ ଏଠି କ'ଣ ବସିଛୁ, ଦୋକାନ ଖୋଲି ଗ୍ରାହକ ଫେରିଗଲେଣି ପା, ହଁ କୃଷ୍ଣ ଚିନ୍ତା କାହିଁକି ବାପା ନାଇଁ କିରେ ଲୋକନାଥ, ହଁ ଏରେ ଅଫିସର ଡକେଇଲେଣି ଚାଲ ଚାଲ ଚାକିରି ଚାଲିଯିବ ନାଇଁ କିରେ, ତାଙ୍କର ଚିନ୍ତାରେ ତନ୍ମୟ ହେବାକୁ ପଡ଼ିବ। ବିଷୟାସକ୍ତ ବହିର୍ମୁଖ ମାନବଗଣ ଅର୍ଥ ସମ୍ପଦ ନିମିତ୍ତ କେତେ କଠୋର ପରିଶ୍ରମ କରୁଛନ୍ତି ନା ରାତି, କେତେ ଚିନ୍ତା କରୁଛନ୍ତି ନା ରାତିରେ ନିଦ ଶୋଇପାରୁନାହାନ୍ତି ନା, ନିଶି ନିଶୟାନ ପ୍ରାପ୍ତ ଧନ ସମ୍ପଦ ନଷ୍ଟ ହେଇଗଲେ ନିଦ୍ରା ତ୍ୟାଗ କରି ନିରନ୍ତର ସେଇ ଧନ ସମ୍ପଦ ପ୍ରାପ୍ତି ଚିନ୍ତାରେ ନିମଗ୍ନ ରହୁଛନ୍ତି ନା କ'ଣ ସଚିନନ୍ଦନ, ହଁ ଚୋର ଆସିଲା ତାଙ୍କର ବ୍ୟାଗ ଚୋରି କରି ନେଇଥିଲା, 2,500 ଥିଲା ନେଇଗଲା, ସାର୍ଟ ପ୍ୟାଣ୍ଟ ସହିତ ମୁଣ୍ଡ ପାଗଳ ଆଉ କ'ଣ କରିବି, ଆରେ ଦାନ୍ତ ଘଷା ବ୍ରସ୍ ଟିକେ ନାହିଁ, ଦାନ୍ତ ଘଷିବି କେମିତି, ପିନ୍ଧିବି କ'ଣ, ଖାଇବି କ'ଣ, ରହିବି କ'ଣ, ଏଇଟା ଚିନ୍ତା ତା ନାହିଁ, କୃଷ୍ଣ କାହାନ୍ତି ଚିନ୍ତା ମନରେ କାହାନ୍ତି ରେ ବାପା, ହଁ ବ୍ୟାକୁଳ ଅନ୍ତରରେ ମହାଉଦ ବେଗରେ କାଳ ଯାପନ କରନ୍ତୁ, ଶୟନେ ସ୍ୱପ୍ନେ ଜାଗରଣ ଅନୁକ୍ଷଣ ସେଇ ଚିନ୍ତା ସେଇ ଧ୍ୟାନ, ପ୍ରାପ୍ତ ଧନ ହରେଇଲେ ସେଥିପାଇଁ କେତେ ଚିନ୍ତା ଜାଗେ, ମନ ଉପରେ ଏପରି ଏକ ପ୍ରବଳ ଉତ୍କଣ୍ଠା ବିସ୍ତାର କରେ ଯେ ସେଥିରୁ ନିସ୍ତାର ଲାଭ କରିବା କଠିନ ହୁଏ ନା ନାହିଁ, ହଁ ନାଇଁ କିରେ ଲୋକନାଥ, ଯେଉଁମାନେ ଭଗବାନଙ୍କ ଭଜନ କରନ୍ତି, ଯେଉଁମାନେ ତାଙ୍କର କ୍ଷଣିକ ଦର୍ଶନ କରନ୍ତି, ସେମାନେ ତାଙ୍କ ହରେଇ ସର୍ବସ୍ୱ ବୋଲି ସର୍ବଚିନ୍ତା ପରିହାର କରି ଏକମାତ୍ର ତାଙ୍କର ଚିନ୍ତାର ଅନୁକ୍ଷଣ ନିମଗ୍ନ ଥାନ୍ତି, ଏହିପରି ଭାବରେ ଚିନ୍ତା ହେବା ଉଚିତ ନା, ତାହେଲେ ସେ ଆଉ ସେ ପ୍ରକୃତିରେ ପ୍ରପନ୍ନ ହୋଇଛି, ସେ ପ୍ରକୃତିରେ ଶରଣାଗତ ହୋଇଛି, ତାକୁ ମାୟା ସ୍ପର୍ଶ କରେ, ମାମେ ଯେ ପ୍ରପଦ୍ୟନ୍ତେ ମାୟା ମେ ଥାମ କରନ୍ତି ହି କ୍ୟାନ୍ କଙ୍କର ମାୟା, ଅଦରୱାଇଜ୍ ନଟ୍ ଇଜ୍ ଆଫେୟାର୍ ଟୁ କଙ୍କର ମାୟା। ଭଗବାନଙ୍କୁ ପାଇବାରେ ଏକ ସ୍ୱୟଂ ସବୁ ଜାଗା ନାହିଁ, ତାଙ୍କର ଚିନ୍ତା ସେମାନେ କୌଣସି ଚିନ୍ତା ରହିବ ନା, ଇଏ ମହାପ୍ରଭୁଙ୍କର ଶିକ୍ଷା, ଇଏ ହେଉଛି
ଆମ
ଭଳିଆ କାନ୍ଦିଛନ୍ତି ମହାପ୍ରଭୁ। ମହାପ୍ରଭୁ ସବୁ କ୍ରାଏଡ୍ ଲାଇକ୍ ଦିସ୍ ଡେ ଆଣ୍ଡ ନାଇଟ୍ ଦିସ୍ ଥିଙ୍କ୍ ଅଫ୍ ମି ଇନ୍ସିଜେଣ୍ଟଲି ଡେ ଆଣ୍ଡ ନାଇଟ୍ ଆନନ୍ଦମ୍ ବ୍ରହ୍ମେତି ବେଦନା। ତାଙ୍କ ଅପେକ୍ଷା ଉତ୍ତମ ପ୍ରଭୁଙ୍କ ଆନନ୍ଦ ଆଉ କିଛି ନାହିଁ, ସଚିଦାନନ୍ଦ ବିଗ୍ରହ। ଜଗତରେ ଯେତେ ଜଳ ବା ଜଳାଶୟ ଅଛି ସେ ସବୁର ଯେପରି ସମୁଦ୍ରରେ ହିଁ ପରିସମାପ୍ତି, ଠିକ୍ ସେହିପରି ସର୍ବପ୍ରକାର କ୍ଷୁଦ୍ର ବୃହତ ଆନନ୍ଦର ପରମାନନ୍ଦ ସ୍ୱରୂପ ଭଗବାନଙ୍କଠାରେ ପରିସମାପ୍ତି। ସେଇ ଭଗବାନ ପାଇଁ ତ ପ୍ରେମ ଭକ୍ତି ପ୍ରୟୋଜନ, ସେଇ ଭକ୍ତି ଭଗବତ ଭକ୍ତଙ୍କ କୃପାରୁ ଲବ୍ଧ ହଏ। ସଂସାର ଯାତନାରୁ ପରିତ୍ରାଣ ପାଇବାକୁ ହେଲେ ଭଗବାନଙ୍କର ନାମ ନିରନ୍ତର ସ୍ମରଣ କରିବାକୁ ହେବ। ସକାତର ହୃଦୟରେ ଅନୁକ୍ଷଣ ଭଗବାନଙ୍କୁ କାନ୍ଦି କାନ୍ଦି ଡାକିବାକୁ ପଡିବ, ମହାପ୍ରଭୁ କାନ୍ଦି କାନ୍ଦି ଡାକିବେ। ତାହାଙ୍କର ଚିନ୍ତାରେ ତନ୍ମୟ ହେବା ପାଇଁ ଦିନ ରାତି ଗୋଟେ ଚିନ୍ତା, ମନକୁ ହୃଦୟକୁ ଅଧିକାର କରିଛି, କୃଷ୍ଣ କରିଛି ସେ କରିଛି ନାହିଁ। ହଁ